ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
তুমি জীবনরে পরিত্রাণ করিছ কি অনুভব মনে শান্তি চিরন্তন পাইছ কি কুহ তুমি জীবনরে পরিত্রাণ করিছ কি অনুভব মনে শান্তি চিরন্তন
প্রিয় শ্রোতাবন্ধু, আজর এই শুভ অবসরের আমার পথ প্রদর্শিকা বেতার অনুষ্ঠান পক্ষ আপনার হার্দিক অভিনন্দন ও প্রীতি শুভেচ্ছা জ্ঞাপন করুছু। আপনার সহযোগ নিমন্তে তথা মতামত নিমন্তে বিশেষ ধন্যবাদ। আপনার হৃদয়স্পর্শী সাক্ষ্য পাই বিশেষ আনন্দিত। প্রভু আপনার আশীর্বাদ করতু, আত্মিক জীবনে বর্ধিষ্ণু করা। আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছু। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ତୁମର ଜୀବନ୍ତ ବାକ୍ୟ ପାଇଁ। ହଁ ପ୍ରଭୁ, ଆମେ ଜାଣୁ ତୁମର ବାକ୍ୟ ଆମମାନଙ୍କ ଜୀବନ ପାଇଁ ସାନ୍ତ୍ୱନାଦାୟକ, ଶକ୍ତିଦାୟକ, ବଳଦାୟକ, ଭରସାଦାୟକ। ହଁ ପ୍ରଭୁ, ସେହି ବାକ୍ୟରେ ବିଶ୍ୱାସ କରି ଯେପରି ଆମମାନେ ପ୍ରଭୁ ତୁମ ନିମନ୍ତେ ଜୀବନଯାପନ କରିବୁ, ଏବଂ ପ୍ରଭୁ ଯେପରି ଆମମାନେ ତୁମ ନିମନ୍ତେ ସାକ୍ଷୀ ହେବୁ, ପ୍ରଭୁ ଯେପରି ଆମମାନେ ଆଇବଙ୍କ ପରି ତୁମ ନିମନ୍ତେ ସମସ୍ତ କ୍ଲେଶରେ କଷ୍ଟରେ ଯେପରି ଆମମାନେ ପ୍ରଭୁ ତୁମର ଗୌରବ କରିବୁ, ତୁମ ନିମନ୍ତେ ସାକ୍ଷୀ ହେବୁ, ଏହି ପ୍ରକାର ଜୀବନ ତୁମେ ଆମ ପ୍ରତ୍ୟେକଙ୍କୁ ଦାନ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଆଇବ ପୁସ୍ତକର ପନ୍ଦର ପର୍ବରୁ ଆରମ୍ଭ କରି ସତର ପର୍ବ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ଅଂଶ ମଧ୍ୟରେ ଆମେ ଇଲିଫନ୍ସଙ୍କର ଆଇବଙ୍କ ସହିତ ଦ୍ୱିତୀୟବାର କଥୋପକଥନ ଓ ଇଲିଫନ୍ସଙ୍କ ପ୍ରତି ଆଇବଙ୍କର ପ୍ରତ୍ୟୁତ୍ତର ସମ୍ପର୍କରେ ଆଲୋଚନା କରିବାକୁ ଯିବା। ଆପଣ ଜାଣିଥିବେ ଯେ ଆଇବଙ୍କ ସହିତ ତାଙ୍କ ବନ୍ଧୁମାନଙ୍କର ପ୍ରଥମ ଥର ପାଇଁ କଥୋପକଥନ ବିଷୟ ନେଇ ଆମେ ଏଥିପୂର୍ବରୁ ଆଲୋଚନା କରିସାରିଛୁ। ଏହି ତିନିଜଣ ଯାକ ବନ୍ଧୁ ଆଇବଙ୍କ ସହିତ କଥାବାର୍ତ୍ତା କରିଅଛନ୍ତି ଓ ଆଇବ ମଧ୍ୟ ସେମାନଙ୍କୁ ପ୍ରଥମ ଥର ପାଇଁ ପ୍ରତ୍ୟୁତ୍ତର ଦେଇସାରିଛନ୍ତି। କିନ୍ତୁ ବର୍ତ୍ତମାନ ଆମେ ଦ୍ୱିତୀୟ ପର୍ଯ୍ୟାୟରେ ଆସି ପହଞ୍ଚିଅଛୁ। ଏହି ପର୍ଯ୍ୟାୟରେ ଦ୍ୱିତୀୟ ଥର ପାଇଁ ଆଇବଙ୍କ ସହିତ ଇଲିଫନ୍ସଙ୍କର କଥୋପକଥନ ହୋଇଅଛି ଓ ଆଇବ ତାହାଙ୍କୁ ପ୍ରତ୍ୟୁତ୍ତର ଦେଉଅଛନ୍ତି। ଆପଣ ଜାଣିଥିବେ ଯେ ଏହି ଇଲିଫସ୍ ଜଣେ ଆଧ୍ୟାତ୍ମିକବାଦୀ ଥିଲେ। ସେ ସ୍ୱପ୍ନ ଓ ଦର୍ଶନ ଉପରେ ବିଶେଷ ଗୁରୁତ୍ୱ ଦେଉଥିଲେ। ସେ ଭାବନ୍ତି ଯେ ତାହାଙ୍କର ଏକ ଚମତ୍କାର ଅନୁଭୂତି ରହିଅଛି ଓ ସମସ୍ତେ ତାହା ଶୁଣିବା ଉଚିତ, କିନ୍ତୁ ତାହା ଠିକ୍ ନୁହେଁ। ପ୍ରଥମତଃ ଆମେ ସତ୍ୟକୁ ଜାଣିବା ଉଚିତ, ଯାହାକି ଈଶ୍ୱରଙ୍କ ବାକ୍ୟ, ମାତ୍ର ମନୁଷ୍ୟର ଅନୁଭୂତିର କଥା ନୁହେଁ। ଏହାପରେ ସେହି ଅନୁଭୂତି ସେହି ବାକ୍ୟ ମଧ୍ୟ ଦେଇ ପ୍ରକାଶିତ ହେବା ଉଚିତ, କିନ୍ତୁ ଅନେକ ସମୟରେ ଏହି ଅନୁଭୂତି ଈଶ୍ୱରଙ୍କ ବାକ୍ୟ ସହିତ ଖାପ ଖାଏ ନାହିଁ, ଏହା ଈଶ୍ୱରଙ୍କ ବାକ୍ୟର ବିରୁଦ୍ଧରେ ଯାଏ। ତେବେ ଆସନ୍ତୁ ଦେଖିବା ଯେ ଇଲିଫସ୍ଙ୍କର ବାକ୍ୟ ତାହାଙ୍କର ଅନୁଭୂତି ଉପରେ ପର୍ଯ୍ୟବେସିତ ଓ ଏହିପରି ଏକ ବ୍ୟକ୍ତି ସହିତ କୌଣସି ବିଷୟ ନେଇ ଆଲୋଚନା କରିବା ଅତି କଷ୍ଟକର ବ୍ୟାପାର। ଲକ୍ଷ୍ୟ କରନ୍ତୁ, ଏହିପରି ଏକ ବ୍ୟକ୍ତି ସହିତ ଆଇବ କିପରି କଥାବାର୍ତ୍ତା କରୁଅଛନ୍ତି। ଆଇବ ପନ୍ଦର ପର୍ବରେ ପ୍ରଥମେ ଆମେ ଆଇବଙ୍କ ସହିତ ଇଲିଫସ୍ଙ୍କର ଦ୍ୱିତୀୟବାର କଥୋପକଥନ ବିଷୟ ନେଇ ଲକ୍ଷ୍ୟ କରିବାକୁ ଯିବା। ଦେଖନ୍ତୁ, ପନ୍ଦର ପର୍ବର ପ୍ରଥମ ତିନି ପଦରେ ଏହିପରି ଲେଖା ଅଛି, ଏଥିଉତାରେ ତୈମନ୍ୟ ଇଲିଫସ୍ ଉତ୍ତର କରି କହିଲା, ଜ୍ଞାନୀ ଲୋକ କ'ଣ ଅସାର ଜ୍ଞାନରେ ଉତ୍ତର ଦେବ ଓ ପୂର୍ବୀୟ ବାୟୁରେ ଆପଣା ଉଦର ପୂର୍ଣ୍ଣ କରିବ? ସେ କ'ଣ ଅନର୍ଥକ କଥାରେ ଓ ନିଷ୍ଫଳ ବାକ୍ୟରେ ଯୁକ୍ତି କରିବ? ଅନ୍ୟ ଅର୍ଥରେ କହିବାକୁ ଗଲେ ଇଲିଫସ୍ କହନ୍ତି, ଆଇବ ତୁମେ ପ୍ରକୃତରେ ବତାସ ତୁଲ୍ୟ, ତୁମେ କେବଳ ମୂଲ୍ୟହୀନ କଥା କହୁଅଛ, ତୁମ କଥାର କୌଣସି ମୂଲ୍ୟ ନାହିଁ। ପୁନର୍ବାର ଆପଣ ଲକ୍ଷ୍ୟ କରିପାରିବେ ଯେ ସେ ଆଇବଙ୍କୁ ସାହାଯ୍ୟ କରିପାରୁନାହାନ୍ତି। ପ୍ରକୃତରେ ସେ ଆଇବଙ୍କୁ ଦୋଷାରୋପ କରି ତାହାଙ୍କୁ ଅପଦସ୍ଥ କରିବା ନିମନ୍ତେ ଚେଷ୍ଟା କରୁଅଛନ୍ତି ଓ ତାହାଙ୍କୁ ତାଙ୍କର ଦୋଷ ସ୍ୱୀକାର କରାଇବାକୁ ଚାହୁଁଅଛନ୍ତି। କିନ୍ତୁ ଆଇବଙ୍କ ପରି ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ନିମନ୍ତେ ଏହା ଉପଯୁକ୍ତ ପଦକ୍ଷେପ ନଥିଲା। ଚାରିପଦରୁ ଛଅ ପଦରେ ଆମେ ଦେଖୁ ଯେ ଇଲିଫସ୍ କହନ୍ତି, ଆଇବ ନିଜେ ନିଜକୁ ଦୋଷାରୋପ କରାଉଛି ଓ ଅପରାଧୀ ବୋଲି ସାବ୍ୟସ୍ତ କରାଉଛି। ପ୍ରକୃତରେ ଇଲିଫସ୍ ଆଇବଙ୍କ ପଛରେ ଲାଗିଛି କିପରି ତାହାଙ୍କୁ ଦୋଷାରୋପ କରିବ। ସାତପଦରେ ଇଲିଫସ୍ କହନ୍ତି, ଆଇବ ତୁମ୍ଭେରି ଏପରି କଥା କହୁଅଛ ଯେପରି ତୁମ୍ଭେ କିଛି ଜାଣିଛ। ଏହାପରେ ଆଠ ଓ ନଅ ପଦରେ ଆମେ ଦେଖୁ ଲେଖା ଅଛି, ତୁମେ କ'ଣ ପରମେଶ୍ୱରଙ୍କର ଗୁପ୍ତ ମନ୍ତ୍ରଣା ଶୁଣିଅଛ ଓ ତୁମ୍ଭେ କ'ଣ ଜ୍ଞାନ ଆତ୍ମସାତ କରୁଅଛ? ଆମ୍ଭମାନଙ୍କୁ ଅଜଣା କେଉଁ କଥା ତୁମେ ଜାଣୁଅଛ? ଆମମାନଙ୍କର ଅବୁଝା କେଉଁ କଥା ତୁମେ ବୁଝୁଅଛ? ଦେଖନ୍ତୁ, ପୁନର୍ବାର ଇଲିଫସ୍ ଆଇବଙ୍କ ସହିତ ଅଯଥାରେ ଯୁକ୍ତି ବାଡ଼ୁଛନ୍ତି। ସେ ଆଇବଙ୍କୁ କୌଣସି ପ୍ରକାରେ ଦୋଷୀ ବୋଲି ସାବ୍ୟସ୍ତ କରାଇବାକୁ ଚେଷ୍ଟା କରନ୍ତି। ସେ ଆଇବଙ୍କୁ ଏପରି ସ୍ଥାନକୁ ଆଣିପାରୁନାହାନ୍ତି ଯେଉଁ ସ୍ଥାନରେ କି ଆଇବ ନିଜେ ନିଜର ଦୁର୍ବଳତାକୁ ଜାଣିପାରିବେ ବା ନିଜ ଜୀବନରେ ରହିଥିବା ଅଭାବକୁ ଦେଖିପାରିବେ ଓ ନିଜ ଜୀବନର ମହାନ ଆବଶ୍ୟକତାକୁ ଦେଖିପାରିବେ। ତାଙ୍କର ବନ୍ଧୁଙ୍କଠାରୁ ତାହାଙ୍କୁ କୌଣସି ସାନ୍ତ୍ୱନା ମିଳୁନାହିଁ। ଦଶପଦରେ ଲେଖା ଅଛି, ପକ୍ୱକେଶ ବିଶିଷ୍ଟ ଓ ତୁମ୍ଭ ପିତା ଅପେକ୍ଷା ପ୍ରାଚୀନ ଅତି ବୃଦ୍ଧ ଲୋକେ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ, ଇଲିଫସ୍ ଓ ତାହାଙ୍କର ଆଉ ଦୁଇଜଣ ବନ୍ଧୁ ଆଇବଙ୍କ ଉପରେ ସେମାନଙ୍କର ପରିପକ୍ୱତା ଓ ଅଭିଜ୍ଞତାକୁ ସାବ୍ୟସ୍ତ କରାନ୍ତି। ସେମାନେ ଆଇବଙ୍କଠାରୁ ଅଧିକ କିଛି ଜ୍ଞାନ ଆହରଣ କରିଅଛନ୍ତି ଓ ଜ୍ଞାନ ଯେ ସେମାନଙ୍କର ସପକ୍ଷ ଏହା ପ୍ରକାଶ କରନ୍ତି। ଏହା ଥିଲା ଇଲଫସ୍ଙ୍କର ଯୁକ୍ତି। ଚଉଦ ପଦରେ ଲେଖା ଅଛି, ମନୁଷ୍ୟ କିଏ ଯେ ସେ ଶୁଚି ହୋଇପାରେ, ଓ ସ୍ତ୍ରୀଜାତ ମନୁଷ୍ୟ କିଏ ଯେ ସେ ଧାର୍ମିକ ହୋଇପାରେ। ହଁ, ଏହା ସତ୍ୟ ଯେ ପ୍ରତ୍ୟେକ ମନୁଷ୍ୟ ପାପୀ, ମାତ୍ର ଇଲିଫସ୍ ଓ ତାହାଙ୍କର ବନ୍ଧୁମାନେ ଦୃଢ଼ତାର ସହିତ କହନ୍ତି ଯେ ଆଇବ ଏକ ଜଘନ୍ୟ ଓ ଭୟଙ୍କର ପାପ କରିଅଛନ୍ତି, ଓ ସେ ତାହା ଖୋଲାଖୋଲି ଭାବରେ ସ୍ୱୀକାର କରିବା ଉଚିତ। ଏହାପରେ ପନ୍ଦର ପଦରେ ଲେଖା ଅଛି, ଦେଖ ସେ ଆପଣା ପବିତ୍ର ଗଣଠାରେ ବିଶ୍ୱାସ କରନ୍ତି ନାହିଁ, ଆହୁରି ତାହାଙ୍କ ଦୃଷ୍ଟିରେ ଆକାଶମଣ୍ଡଳ ନିର୍ମଳ ନୁହେଁ। ଇଲିଫସ୍ ଏଠାରେ ଆକାଶମଣ୍ଡଳ ବିଷୟ ନେଇ ଯେଉଁ ମତାମତ ଦିଅନ୍ତି ତାହା ଠିକ୍। ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁବରଣ କଲେ, ସେ କେବଳ ମନୁଷ୍ୟ ଜାତିକୁ ଉଦ୍ଧାର କରିବା ନିମନ୍ତେ ମୃତ୍ୟୁବରଣ କଲେ ନାହିଁ, ମାତ୍ର ତାହାଙ୍କର ସେହି ଉଦ୍ଧାରର ଯୋଜନା ମଧ୍ୟରେ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ଆସିବାର ଅଛି, ଯେହେତୁ ସେ ଆମମାନଙ୍କୁ ଉଦ୍ଧାର କରିଅଛନ୍ତି। ଏହା ମଧ୍ୟ ସତ୍ୟ ଯେ ତାହାଙ୍କ ଦୃଷ୍ଟିରେ ଆକାଶମଣ୍ଡଳ ନିର୍ମଳ ନୁହେଁ। ଷୋହଳ ପଦରେ ଲେଖା ଅଛି, ତେବେ ଘୃଣାହ ଓ ଭ୍ରଷ୍ଟ ଅଧର୍ମକୁ ଜଳ ପରି ପାନକାରୀ ଯେ ମନୁଷ୍ୟ, ସେ କେଡ଼େ ନ୍ୟୁନ। ହଁ, ଏହା ମଧ୍ୟ ସତ୍ୟ, ଯଦି ଆକାଶମଣ୍ଡଳ ନିର୍ମଳ ନୁହେଁ ଓ ଉଦ୍ଧାରର ଆବଶ୍ୟକ କରେ, ତାହେଲେ ମନୁଷ୍ୟ ନିମନ୍ତେ ଉଦ୍ଧାର ପ୍ରାପ୍ତ ହେବା କେତେ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଯଦିଓ ଏହି ମନ୍ତବ୍ୟଟି ସତ୍ୟ, ମାତ୍ର ଏହା ଆଇବଙ୍କ ଓ ତାହାଙ୍କ ସମସ୍ୟା ନିମନ୍ତେ ପ୍ରଯୁଜ୍ୟ ନଥିଲା। କୋଡ଼ିଏ ଓ ଏକୋଇଶ ପଦରେ ଲେଖା ଅଛି, ଦୁଷ୍ଟ ଲୋକ ଆପଣାର ଯାବଜୀବନ ଅର୍ଥାତ୍ ଉପଦ୍ରବ ପାଇଁ ନିରୂପିତ ବର୍ଷ ଯାଏ କ୍ଲେଶଭୋଗ କରେ, ତାହାର କର୍ଣ୍ଣରେ ତ୍ରାସଜନକ ଶବ୍ଦ ଥାଏ, ସୌଭାଗ୍ୟ ସମୟରେ ଲୁଟକାରୀ ତାହାକୁ ଆକ୍ରମଣ କରିବ। ଏଠାରେ ପୁନର୍ବାର ଇଲିଫସ୍ ଆୟୁବଙ୍କ ସମ୍ପର୍କରେ ମତାମତ ଦେଇ କହନ୍ତି ଯେ ଆୟୁବ ଦୁଷ୍ଟ ଓ ଅଧାର୍ମିକ, ଓ ସେମାନଙ୍କଠାରୁ କିଛି ଲୁଚାଉଛନ୍ତି। ତେବେ ସେ ଯାହା ହେଉନା କାହିଁକି, ଆମେ ସ୍ୱୀକାର କରିବା ଉଚିତ ଯେ ଏହି ତିନି ଜଣ ଯାକ ବନ୍ଧୁ ଯଦିଓ ଆୟୁବଙ୍କ ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରି ନଥିଲେ, କି ତାହାଙ୍କର ସେହିପରି ପରିସ୍ଥିତିକୁ ନେଇ ତାଙ୍କର ସମାଧାନ ନିମନ୍ତେ ଉପଯୁକ୍ତ ଉତ୍ତର ଦେଇପାରି ନଥିଲେ, କି ସହାୟକ ହୋଇପାରି ନଥିଲେ, ମାତ୍ର ତଥାପି ସେମାନେ ଏହି ବର୍ତ୍ତମାନର ଲୋକମାନଙ୍କର ମନୁଷ୍ୟ ଓ ଈଶ୍ୱରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଓ ମନୁଷ୍ୟ ଜୀବନର ବାସ୍ତବତାକୁ ନେଇ ଯେଉଁପରି ଭୁଲ ଶିକ୍ଷା ପ୍ରଦାନ କରନ୍ତି ଓ ଭ୍ରାନ୍ତ ଚିନ୍ତାଧାରାରେ ପରିଚାଳିତ ହୁଅନ୍ତି, ସେମାନେ ସେପରି ଭ୍ରାନ୍ତ ଚିନ୍ତାଧାରାରେ ପରିଚାଳିତ ହୋଇନଥିଲେ। ମନୁଷ୍ୟ ଯେ ନିଜର ପାପ ତଥା ଅପରାଧ ନିମନ୍ତେ ଈଶ୍ୱରଙ୍କ ନିକଟରେ ଉତ୍ତରଦାୟୀ ଓ ଈଶ୍ୱର ତହିଁର ବିଚାର କରନ୍ତି, ଏହି ସତ୍ୟତା ସେମାନେ ପ୍ରକାଶ କରିଥିଲେ, କିନ୍ତୁ ଅନେକ ଲୋକ ଏହି ସତ୍ୟତାକୁ ଗ୍ରହଣ କରନ୍ତି ନାହିଁ। ତେବେ ଇଲିଫସ୍ ଆୟୁବଙ୍କ ପ୍ରତି ସାନ୍ତ୍ୱନାଦାତା ହେବା ପରିବର୍ତ୍ତେ ତର୍କକାରୀରେ ପରିଣତ ହେଲେ। ସେ କୌଣସି ନୂତନ ବିଷୟ ଯୋଗ କରିନଥିଲେ, ମାତ୍ର ସେହି ପୁରାତନ ବିଷୟକୁ ଦୋହରାଇଥିଲେ, ମାତ୍ର ଏହା ଆୟୁବଙ୍କ ସମସ୍ୟାର ସମାଧାନ ନିମନ୍ତେ ସହାୟକ ହୋଇନଥିଲା। ବର୍ତ୍ତମାନ ଆମେ ଆୟୁବ ପୁସ୍ତକର ଷୋହଳ ଓ ସତର ପର୍ବ ମଧ୍ୟକୁ ଯିବା। ଏହି ଦୁଇଟିଯାକ ପର୍ବରେ ଆମେ ଇଲିଫସ୍ଙ୍କ ପ୍ରତି ଆୟୁବଙ୍କର ଦ୍ୱିତୀୟବାର ପ୍ରତ୍ୟୁତ୍ତର ଦେବାର ବିଷୟ ଲକ୍ଷ୍ୟ କରିବାକୁ ଯିବା। ଏହା ବିଶେଷତଃ ଏକ ତର୍କ ବିତର୍କ ପରି ଜଣାଯାଏ, କିନ୍ତୁ ଏହା ଏପରି ହେବା ଉଚିତ ନଥିଲା, କାରଣ ଏହି ବନ୍ଧୁମାନେ ଆୟୁବଙ୍କର ସାନ୍ତ୍ୱନାକାରୀ ଭାବେ ଆସିଥିଲେ, କିନ୍ତୁ ଏମାନେ ସାନ୍ତ୍ୱନା ଦେବା ପରିବର୍ତ୍ତେ ତର୍କ ବିତର୍କ କଲେ, ତାହାଙ୍କର ତ୍ରୁଟି ଧରିବାକୁ ବସିଲେ ଓ ତାହାଙ୍କର ସମାଲୋଚନା କଲେ, ମାତ୍ର ସେମାନେ ସେହି ଯୁକ୍ତିତର୍କରେ ତାହାଙ୍କୁ ଜିତିପାରିଲେ ନାହିଁ। ଘଟଣାକ୍ରମେ ଜଣେ ଯୁବକ, ଯିଏକି ସେହି ପାଖରେ ଛିଡ଼ା ହୋଇ ରହି ଏହି ସମସ୍ତ ବିଷୟ ଶୁଣୁଥିଲେ, ସେ ଭିତରକୁ ଆସି ସେହି ଯୁକ୍ତିତର୍କର ଏକ ସମାଧାନ ନିମନ୍ତେ ପଦକ୍ଷେପ ନେଲେ। ଶେଷରେ ଈଶ୍ୱର ତହିଁର ହସ୍ତକ୍ଷେପ କଲେ, ଯାହାକି ଆୟୁବ ଚାହୁଁଥିଲେ ଓ ଆବଶ୍ୟକ କରୁଥିଲେ। ତେବେ ଦେଖନ୍ତୁ, ଷୋହଳ ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ଏଥିରେ ଆୟୁବ ଉତ୍ତର କରି କହିଲା, ମୁଁ ଏପରି ଅନେକ କଥା ଶୁଣିଅଛି, ତୁମେ ସମସ୍ତେ ଦୁଃଖଦାୟକ ସାନ୍ତ୍ୱନାକାରୀ ଅଟ। ଦେଖନ୍ତୁ, ଆୟୁବ କହନ୍ତି, ତୁମେମାନେ ମୋତେ କିଛି ନୂତନ ବିଷୟ କହିନାହ, ତୁମେମାନେ ମୋତେ ଏପରି କିଛି ବିଷୟ କହିନାହ ଯାହାକି ମୁଁ ପୂର୍ବରୁ ଶୁଣିନାହିଁ। ଏତଦ୍ ବ୍ୟତୀତ ତୁମେମାନେ ସମସ୍ତେ ଦୁଃଖଦାୟକ ସାନ୍ତ୍ୱନାକାରୀ ଅଟ। ତୁମମାନଙ୍କର ସାନ୍ତ୍ୱନା କେବଳ ମୋ ପ୍ରତି ଦୁଃଖଦାୟକ ମାତ୍ର ସାନ୍ତ୍ୱନାଦାୟକ ନୁହେଁ। ପ୍ରକୃତରେ ଏହି ବନ୍ଧୁମାନେ ଆଇବଙ୍କର ବନ୍ଧୁ ଥିଲେ, ମାତ୍ର ସେମାନେ ସାନ୍ତ୍ୱନା ଦେବା ପରିବର୍ତ୍ତେ ଯୁକ୍ତିତର୍କ କରି ତାହାଙ୍କ ମନକୁ ଆହୁରି ଦୁଃଖ ପହଞ୍ଚାଇଲେ। ତେଣୁ ଆଇବ ସେମାନଙ୍କର ପ୍ରତ୍ୟେକଙ୍କର କଥା ଶୁଣିବା ପରେ ସେମାନଙ୍କୁ ଅନୁଯୋଗ ସୂଚକ ବାକ୍ୟ ପ୍ରଦାନ କଲେ, ଯାହାକି ଆମେ ବର୍ତ୍ତମାନ ଏଠାରେ ଲକ୍ଷ୍ୟ କରିବାକୁ ଯିବା। ତିନି ପଦରେ ଲେଖା ଅଛି, ଅସାର କଥାର କି ଶେଷ ଥାଏ? ଉତ୍ତର ଦେବା ପାଇଁ ତୁମ୍ଭକୁ କେଉଁ କଥା ଉତ୍ତେଜିତ କରୁଅଛି? ଆଇବ କହୁଅଛନ୍ତି, ମୁଁ ଭାବୁଥିଲି ତୁମ୍ଭେମାନେ ଏହିପରି ଅଯଥା କଥା କହିବା ନିମନ୍ତେ ଲଜ୍ଜିତ ଅନୁଭବ କରିବ, ସେଗୁଡ଼ିକ ଅସାର କଥା ଓ ମୂଲ୍ୟହୀନ। ସେମାନେ ତାଙ୍କର ଆବଶ୍ୟକତାକୁ ପୂରଣ କରିପାରୁନାହାନ୍ତି। ଆଜି ମଧ୍ୟ ଅନେକ ଏହିପରି ବାକ୍ୟ ପ୍ରଚାର କରନ୍ତି, ଯାହାକି ବାଇବଲ ଭିତ୍ତିକ ନୁହେଁ କିମ୍ବା ପବିତ୍ର ଆତ୍ମାଙ୍କ ଚାଳନା ଅନୁଯାୟୀ ନୁହେଁ। ସେହି ବାକ୍ୟ ପ୍ରଚାର କୌଣସି ପ୍ରଭାବ ପକାଏ ନାହିଁ କି ମନୁଷ୍ୟମାନଙ୍କର ଉପକାରରେ ଆସିପାରେ ନାହିଁ, କାରଣ ଯେପର୍ଯ୍ୟନ୍ତ ଏହା ଈଶ୍ୱରଙ୍କ ବାକ୍ୟର ସତ୍ୟତା ଉପରେ ପର୍ଯ୍ୟବେସିତ ନୁହେଁ କିମ୍ବା ପବିତ୍ର ଆତ୍ମାଙ୍କର ଚାଳନା ଅନୁଯାୟୀ ନୁହେଁ, ସେପର୍ଯ୍ୟନ୍ତ ଏହା ଫଳପ୍ରଦ ହୋଇପାରେ ନାହିଁ କି କାହାର ଜୀବନକୁ ପ୍ରଭାବିତ କରିପାରେ ନାହିଁ। ଏହା ଅସାର କଥା ସହିତ ସମାନ ହୁଏ। ତେଣୁ ଯେଉଁମାନେ ଈଶ୍ୱରଙ୍କ ସେବକ ସେବିକା ଭାବେ କାର୍ଯ୍ୟ କରୁଅଛନ୍ତି, ସେମାନେ ଅସାର କଥା କହିବାରୁ କ୍ଷାନ୍ତ ହେବା ଆବଶ୍ୟକ, ମାତ୍ର ସେମାନଙ୍କର ଶିକ୍ଷା ବା ଉପଦେଶ ବା ପରାମର୍ଶ ଈଶ୍ୱରଙ୍କ ବାକ୍ୟର ସତ୍ୟତା ଉପରେ ଆଧାରିତ ହେବା ଆବଶ୍ୟକ। ଷୋହଳ ପର୍ବର ଚାରିପଦରେ ଲେଖା ଅଛି, ମୁଁ ମଧ୍ୟ ତୁମମାନଙ୍କ ପରି କହିପାରନ୍ତି, ଯେବେ ତୁମମାନଙ୍କ ପ୍ରାଣ ମୋର ପ୍ରାଣର ଅବସ୍ଥାରେ ଥାଆନ୍ତା, ତେବେ ମୁଁ ତୁମମାନଙ୍କ ବିରୁଦ୍ଧରେ ବାକ୍ୟମାଳା ଏକତ୍ର ଖଞ୍ଜିପାରନ୍ତି ଓ ତୁମମାନଙ୍କ ପ୍ରତି ଆପଣା ମୁଣ୍ଡ ହଲାଇପାରନ୍ତି। ଆଇବ କହନ୍ତି, ଯଦି ସେମାନଙ୍କର ପରିସ୍ଥିତି ତାହାଙ୍କ ପରି ଥାଆନ୍ତା, ତାହେଲେ ସେ ମଧ୍ୟ ସେମାନଙ୍କ ବିରୁଦ୍ଧରେ କିଛି ଦୋଷାରୋପଜନକ ବାକ୍ୟ ଦେଇପାରିଥାନ୍ତେ ଓ ମୁଣ୍ଡ ହଲାଇପାରିଥାନ୍ତେ, ସେମାନଙ୍କ ପରି ସେ ମଧ୍ୟ ତାହା କରିଥାନ୍ତେ, ମାତ୍ର ସେ ଅନ୍ତତଃ ପକ୍ଷେ ସେମାନଙ୍କୁ ସାନ୍ତ୍ୱନାଜନକ ବାକ୍ୟ ଦେଇଥାନ୍ତେ। ପାଞ୍ଚ ପଦରେ ଲେଖା ଅଛି, ମାତ୍ର ମୁଁ ଆପଣା ମୁଖରେ ତୁମମାନଙ୍କୁ ସବଳ କରନ୍ତି ଓ ମୋ ଉଷ୍ଠାଧରର ସାନ୍ତ୍ୱନା ତୁମମାନଙ୍କ ଦୁଃଖରେ ଉପଶମ କରନ୍ତା। ଆଇବ କହନ୍ତି, ଯଦିଓ ସେ ସେମାନଙ୍କ ପରି ସେମାନଙ୍କ ଅବସ୍ଥା ପ୍ରତି ମୁଣ୍ଡ ହଲାଇଥାନ୍ତେ ଓ ସେମାନଙ୍କ ପ୍ରତି କିଛି ଦୋଷାରୋପଜନକ କଥା କହିଥାନ୍ତେ, ମାତ୍ର ତଥାପି ସେ ସେମାନଙ୍କ ପ୍ରତି ଭିନ୍ନ ଭାବରେ ବ୍ୟବହାର କରିଥାନ୍ତେ। ସେ କହନ୍ତି ଯେ ସେ ସେମାନଙ୍କୁ ତାହାଙ୍କ ମୁଖର ବାକ୍ୟ ଦ୍ୱାରା ସବଳ କରାଇଥାନ୍ତେ, ସେ ସେମାନଙ୍କୁ ମଧ୍ୟ ସାନ୍ତ୍ୱନାଜନକ ବାକ୍ୟ ଦେଇଥାନ୍ତେ, ସେ ସେମାନଙ୍କର ପାଦ ମଧ୍ୟ ଧୋଇଦେଇଥାନ୍ତେ, ଯାହାକି ସେ ସେମାନଙ୍କୁ ସହଭାଗିତାର ଅଂଶୀ କରାଇଥାନ୍ତେ, ଯେଉଁ ବିଷୟକି ସେମାନେ ତାହାଙ୍କ ପ୍ରତି କରିବା ଉଚିତ ଥିଲା। ପାଉଲ ମଧ୍ୟ ଏହି ପ୍ରକାର ବିଷୟ ପ୍ରତି ଅତି ଯତ୍ନବାନ ଥିଲେ ଓ ସେ ଏହି ବିଷୟ ନେଇ ବିଶ୍ୱାସୀମାନଙ୍କ ନିକଟକୁ ଲେଖିଥିଲେ, ଯେପରି ସେମାନେ ଏଥିପ୍ରତି ସତର୍କ ରୁହନ୍ତି। ଗାଲାତୀୟ ଛଅ ପର୍ବର ପ୍ରଥମ ପଦରେ ଲେଖା ଅଛି, ହେ ଭାଇମାନେ, ଯଦି କେହି କୌଣସି ଅପରାଧରେ ଧରାପଡ଼େ, ଆତ୍ମିକ ଯେ ତୁମ୍ଭେମାନେ ମୃଦୁ ଭାବରେ ସେହି ପ୍ରକାର ଲୋକକୁ ସଂଶୋଧନ କର, ପୁଣି କେଜାଣି ନିଜେ ମଧ୍ୟ ପରୀକ୍ଷାରେ ପଡ଼ିପାର, ଏଥିପାଇଁ ଆପଣା ବିଷୟରେ ସାବଧାନ ହୁଅ। ପାଉଲ କହିବାକୁ ଚାହାନ୍ତି, ଏହି ପ୍ରକାର ପରିସ୍ଥିତିରେ ଥିବା ବ୍ୟକ୍ତି ସହିତ କୌଣସି ଯୁକ୍ତିତର୍କ ବା ପ୍ରତିବାଦ କର ନାହିଁ, ସେହି ଲୋକ ପ୍ରତି ପ୍ରଚାର କର ନାହିଁ, ମାତ୍ର ମୃଦୁ ଭାବରେ ତାହା ପ୍ରତି ବ୍ୟବହାର କରି ତାହାକୁ ରକ୍ଷା କର, ଯାହାକି ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ କରିଥିଲେ ଯେତେବେଳେ କି ସେ ନିଜର ଲୋକମାନଙ୍କର ପାଦ ଧୋଇଦେଇଥିଲେ। ସେ ଆଜି ମଧ୍ୟ ତାହା କରୁଅଛନ୍ତି। ଯେତେବେଳେ ଆପଣ ଓ ମୁଁ ଆମ୍ଭେମାନେ ଆମମାନଙ୍କର ପାପ ସବୁ ସ୍ୱୀକାର କରୁ, ସେତେବେଳେ ସେ ଆମମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ପ୍ରିୟ ବନ୍ଧୁ, ସେହି ପ୍ରଭୁ ଯୀଶୁ ଆଜି ମଧ୍ୟ ତାହାଙ୍କର ଲୋକମାନଙ୍କୁ ପରିଷ୍କାର କରନ୍ତି, ମାତ୍ର ସେ ମଧ୍ୟ ଆମମାନଙ୍କୁ ଏକ ଆଦର୍ଶ ଦେଖାଇ ଦେଇ ଯାଇଅଛନ୍ତି। ଯଦି ଆପଣ ଜଣଙ୍କର ପାଦ ଧୋଇବାକୁ ଯାଆନ୍ତି, ଆପଣ କେବେହେଲେ ନିଜକୁ ତାହାଙ୍କ ଉପରେ ପ୍ରତିଷ୍ଠିତ କରାଇବେ ନାହିଁ, ତାହାଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖିବେ ନାହିଁ, ତାହାଙ୍କ ପ୍ରତି ଅଙ୍ଗୁଳି ଦେଖାଇବେ ନାହିଁ କି ତାହାଙ୍କ ନିକଟରେ ପ୍ରଚାର କରିବେ ନାହିଁ। ଆପଣ ସେହି ବ୍ୟକ୍ତିଙ୍କ ନିକଟରେ ଆଣ୍ଠୁଇ ପଡ଼ି ଏକ ଦାସର ସ୍ଥାନ ଗ୍ରହଣ କରିବେ, ତାହାଙ୍କର ପାଦ ଧୋଇଦେବା ନିମନ୍ତେ। ତାହା ହିଁ ହେଉଛି ଜଣେ ବ୍ୟକ୍ତି ସହିତ ଯୁକ୍ତିତର୍କ କରିବାଠାରୁ ତାହା ପ୍ରତି ସାନ୍ତ୍ୱନାଜନକ କଥା କହିବା ମଧ୍ୟରେ ଭିନ୍ନତା। ଏହାପରେ ଷୋହଳ ପର୍ବର ଛ ପଦରୁ ଏଗାର ପଦ ମଧ୍ୟରେ ଆମେ ଦେଖୁଛୁ ଯେ ତଥାପି ତାଙ୍କର ବନ୍ଧୁମାନେ ତାହା ଗ୍ରହଣ କରିପାରିଲେ ନାହିଁ କି ଆୟୁବଙ୍କୁ ସାହାଯ୍ୟ କରିପାରିଲେ ନାହିଁ। ସେମାନେ ତାହାଙ୍କ ପ୍ରତି ଅଧିକ କଠୋରତା ଭାବ ପ୍ରକାଶ କଲେ ଓ ତାହାଙ୍କ ମନକୁ ଅଧିକ କଷ୍ଟ ଦେଲେ। ବାସ୍ତବରେ ସେମାନଙ୍କର କାର୍ଯ୍ୟକଳାପ ସେମାନଙ୍କର ଈଶ୍ୱରବିହୀନ ଜୀବନର ପରିଚୟ ଦିଏ। ସେମାନେ ଆୟୁବଙ୍କର ବନ୍ଧୁ ଥିଲେ, ମାତ୍ର ତାହାଙ୍କ ପ୍ରତି ଶତ୍ରୁ ପରି ବ୍ୟବହାର କଲେ। କିନ୍ତୁ ପ୍ରିୟ ବନ୍ଧୁ, ଆମ୍ଭମାନଙ୍କର ଏପରି ଜଣେ ବନ୍ଧୁ ଅଛନ୍ତି ଯିଏକି ଆମମାନଙ୍କ ନିମନ୍ତେ ଆପଣାର ପ୍ରାଣ ଦେଇ ଆମ୍ଭମାନଙ୍କୁ ଏହି ଦୁଃଖରୂପ ଅନଳରୁ ଉଦ୍ଧାର କରିଅଛନ୍ତି, ଆଉ ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ସେ ଆଜି, କାଲି ଓ ଚିରକାଳ ସମାନ। ସେ ସର୍ବାବସ୍ଥାରେ ଆମମାନଙ୍କ ସହିତ ରହିଛନ୍ତି, ଆମମାନଙ୍କୁ ସାନ୍ତ୍ୱନା ଦେବା ନିମନ୍ତେ ଓ ସାହାଯ୍ୟ କରିବା ନିମନ୍ତେ। କିନ୍ତୁ ଆମ୍ଭେମାନେ ତାହାଙ୍କ ନିକଟବର୍ତ୍ତୀ ହେବା ଉଚିତ। ଏହାପରେ ଷୋହଳ ପର୍ବର ବାରରୁ ଚଉଦ ପଦ ମଧ୍ୟରେ ଆମେ ଦେଖୁ ଯେ ଆୟୁବ ଜାଣିବାକୁ ପାରୁଛନ୍ତି ଈଶ୍ୱର ତାହା ତାହାଙ୍କ ଜୀବନରେ ଘଟିବା ନିମନ୍ତେ ଅନୁମତି ଦେଇଛନ୍ତି, ଆଉ ସେ ଭାବୁଛନ୍ତି ଯେକୌଣସି ସମୟରେ ତାହାଙ୍କ ପ୍ରତି ମୃତ୍ୟୁ ଘଟିପାରେ କାରଣ ସେ ଅତିରିକ୍ତ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ଷୋହଳ ପର୍ବର ପନ୍ଦର ପଦରୁ ବାଇଶ ପଦ ମଧ୍ୟରେ ଆମେ ଦେଖୁ ଯେ ଆୟୁବ ଈଶ୍ୱରଙ୍କ ନିକଟରେ କ୍ରନ୍ଦନ କରନ୍ତି, ସେ ଜଣେ ଉଦ୍ଧାରକର୍ତ୍ତାଙ୍କର ଆବଶ୍ୟକତାକୁ ଉପଲବ୍ଧି କରନ୍ତି ଯିଏକି ତାହାଙ୍କ ତରଫରୁ ମଧ୍ୟସ୍ଥି ହେବେ ଓ ତାହାଙ୍କୁ ଏହି ଦୁଃଖରୁ ଉଦ୍ଧାର କରି ତାହାଙ୍କୁ ସାନ୍ତ୍ୱନା ଦେବେ ଓ ବିଶ୍ରାମ ଦେବେ। ଦେଖନ୍ତୁ ପନ୍ଦରରୁ ବାଇଶ ପଦ ମଧ୍ୟରେ ଏହିପରି ଲେଖା ଅଛି, ମୁଁ ଆପଣା କର୍ମ ଉପରେ ଅଖା ସିଂ ଅଛି ଓ ଆପଣା ଶୃଙ୍ଗ ଧୂଳିରେ ରଖିଅଛି, ରୋଦନରେ ମୋହର ମୁଖ ବିକୃତ ହୋଇଅଛି ଓ ମୃତ୍ୟୁଛାୟା ମୋ ଚକ୍ଷୁର ପତା ଉପରେ ଅଛି, ତଥାପି ମୋ ହସ୍ତରେ ଦୌରାତ୍ମ ନାହିଁ ଓ ମୋର ପ୍ରାର୍ଥନା ନିର୍ମଳ। ଗୋ ପୃଥିବୀ, ମୋହର ରକ୍ତ ଆଚ୍ଛାଦନ କର ନାହିଁ ଓ ମୋହର କ୍ରନ୍ଦନ କୌଣସି ବିଶ୍ରାମ ସ୍ଥାନ ନ ପାଉ। ଏବେ ମଧ୍ୟ ଦେଖ, ମୋର ସାକ୍ଷୀ ସ୍ୱର୍ଗରେ ଅଛନ୍ତି ଓ ମୋ ପକ୍ଷରେ ପ୍ରମାଣଦାତା ଉର୍ଦ୍ଧ୍ୱରେ ଅଛନ୍ତି। ମୋ ମିତ୍ରଗଣ ମୋତେ ତୁଚ୍ଛ କରନ୍ତି, ମାତ୍ର ମୋହର ଚକ୍ଷୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଲୋତକ ଢାଳେ, ଯେପରି ସେ ପରମେଶ୍ୱରଙ୍କ ନିକଟରେ ମନୁଷ୍ୟର ଓ ପ୍ରତିବାସୀ ନିକଟରେ ମନୁଷ୍ୟପୁତ୍ରର ନ୍ୟାୟ ରକ୍ଷା କରିବେ, କାରଣ ଅଳ୍ପ ବର୍ଷ ଗତ ହେଲେ ଯେଉଁ ପଥରେ ଯାଇ ମୁଁ ଫେରି ଆସିବି ନାହିଁ ସେହି ପଥରେ ମୁଁ ଯିବି। ପ୍ରିୟ ବନ୍ଧୁ, ଆଜି ଆମମାନଙ୍କର ଜଣେ ମଧ୍ୟସ୍ଥି ଅଛନ୍ତି, ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ, ଯିଏକି ଆମମାନଙ୍କ ନିମନ୍ତେ ପିତା ଈଶ୍ୱରଙ୍କ ନିକଟରେ ନିତ୍ୟ ନିବେଦନ କରନ୍ତି। ପ୍ରଥମ ତିମୋଥି ଦୁଇ ପର୍ବର ପାଞ୍ଚ ପଦରେ ପ୍ରେରିତ ପାଉଲ କହନ୍ତି, କାରଣ ଏକମାତ୍ର ଈଶ୍ୱର ଅଛନ୍ତି, ଆଉ ଈଶ୍ୱର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ, ଜଣେ ମନୁଷ୍ୟ। ଏହାପରେ ଆୟୁବ ସତର ପର୍ବରେ ଆମେ ଦେଖୁ ଯେ ତାହାଙ୍କ ନିମନ୍ତେ ସେହି ମୃତ୍ୟୁ ଅପେକ୍ଷା କରି ରହିଅଛି ଓ ସେ ଭାବୁଛନ୍ତି ଯେ ସେ ଆଉ ବଞ୍ଚିବେ ନାହିଁ, ମାତ୍ର ମୃତ୍ୟୁବରଣ କରିବେ। କିନ୍ତୁ ତଥାପି ତାହାଙ୍କର ବନ୍ଧୁମାନେ ତାହାଙ୍କ ପ୍ରତି ପରିହାସ କରୁଅଛନ୍ତି ଓ ତାହାଙ୍କ ବିରୁଦ୍ଧରେ କଥା କହୁଅଛନ୍ତି। ଜଣାଯାଉଛି ଯେପରି ଈଶ୍ୱର ତାହାଙ୍କ ପ୍ରତି ଅତି କଠିନ ହୋଇଯାଇଛନ୍ତି, ଅତି ନିର୍ଦ୍ଦୟ ହୋଇଯାଇଛନ୍ତି। ହଁ, ଈଶ୍ୱର ମଧ୍ୟ ତାହାଙ୍କ ପ୍ରତି କିଛି ସମୟ ନିମନ୍ତେ ନିର୍ଦ୍ଦୟ ହୋଇଯାଇଥିଲେ, ତାହାଙ୍କୁ ତାହାଙ୍କର ଅଧିକ ନିକଟବର୍ତ୍ତୀ କରାଇବା ପାଇଁ ଓ ତାହାଙ୍କର ମହିମାକୁ ରକ୍ଷା କରିବା ପାଇଁ। ମାତ୍ର ଈଶ୍ୱର ମଧ୍ୟ ତାହାଙ୍କୁ ସାନ୍ତ୍ୱନା ଦେବା ପାଇଁ ଓ ସାହାଯ୍ୟ କରିବା ପାଇଁ ଯାଉଛନ୍ତି ଓ ତାହାଙ୍କୁ ରକ୍ଷା କରିବା ପାଇଁ ଯାଉଅଛନ୍ତି। ହଁ, ଈଶ୍ୱର ଯଦିଓ ବିଚାରର ଈଶ୍ୱର, ବା ଆମମାନଙ୍କର ଦଣ୍ଡଦାତା ଈଶ୍ୱର, ମାତ୍ର ସେ ମଧ୍ୟ ଅନୁଗ୍ରହକାରୀ ଓ ଦୟାକାରୀ ଈଶ୍ୱର। ସେ ତାଙ୍କର ଆଶ୍ରିତମାନଙ୍କୁ କେବେ ହେଲେ ଦୂରେଇ ଦେବେ ନାହିଁ। ସେଥିପାଇଁ ଲେଖା ଅଛି, ଧାର୍ମିକ ସାତ ଥର ପଡ଼ିଲେ ହିଁ ସେ ଉଠିବ। ପ୍ରିୟ ବନ୍ଧୁ, ଆଜି ଯଦି ଆମେ ସମସ୍ୟା ମଧ୍ୟ ଦେଇ ଗତି କରୁଅଛୁ ବା କ୍ଲେଶ ମଧ୍ୟ ଦେଇ ଗତି କରୁଅଛୁ ଓ ଲୋକମାନେ ଆମମାନଙ୍କର ଏ ପ୍ରକାର ପରିସ୍ଥିତିକୁ ଦେଖି ଆମକୁ ପରିହାସ କରନ୍ତି ବା ଦୋଷାରୋପ କରନ୍ତି ବା ଆମମାନଙ୍କ ବିରୁଦ୍ଧରେ ନିନ୍ଦାର କଥା କହନ୍ତି, ତାହେଲେ ଆମମାନେ ଭାଙ୍ଗି ପଡ଼ିବା ଉଚିତ ନୁହେଁ। କାରଣ ଈଶ୍ୱର ଆମମାନଙ୍କର ସହିତ ଅଛନ୍ତି ଓ ସେ ଆମମାନଙ୍କୁ ଶାସନ କରି ତାହାଙ୍କର ନିକଟବର୍ତ୍ତୀ କରାଉଛନ୍ତି ଓ ସେ ଆମମାନଙ୍କୁ ତାହାଙ୍କର ଅସୀମ ଦୟା ଓ ଅନୁଗ୍ରହରେ ପୁନର୍ବାର କୋଳାଇ ନେବେ ଓ ଆମମାନଙ୍କୁ ଉଦ୍ଧାର କରି ସାନ୍ତ୍ୱନା ଦେଇ ସେହି ସ୍ୱର୍ଗୀୟ ଆଶୀର୍ବାଦର ଅଧିକାରୀ କରାଇବେ। ତେଣୁ ଆସୁ, ଆଜି ଯଦି ଆମମାନେ ଆମମାନଙ୍କ ଜୀବନରେ କୌଣସି ପ୍ରକାର ସମସ୍ୟା ତଥା ପରୀକ୍ଷାର ମଧ୍ୟ ଦେଇ ଗତି କରୁଅଛୁ, ତାହେଲେ ଆମମାନେ ଦୁଃଖ କରିବା ଉଚିତ ନୁହେଁ କି ବିଶ୍ୱାସରେ ଦୁର୍ବଳ ହେବା ଉଚିତ ନୁହେଁ କି ଆମମାନେ ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରିବା ଉଚିତ ନୁହେଁ। ବରଂ ଅଧିକରୁ ଅଧିକ ଆମମାନେ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା ଉଚିତ। ଈଶ୍ୱରଙ୍କର ଇଚ୍ଛା, ଈଶ୍ୱରଙ୍କର ଅଭିମତକୁ ଆମମାନଙ୍କର ଜୀବନରେ ଆମମାନେ ଗ୍ରହଣ କରିନେବା ଉଚିତ ଏବଂ ତାହାଙ୍କ ନିକଟରେ ନିଜର ଜୀବନକୁ ସମର୍ପଣ କରି ତଦନୁଯାୟୀ ଜୀବନଯାପନ କରିବା ଉଚିତ। ତାହେଲେ ଆମମାନେ ନିଶ୍ଚିତ ଭାବରେ ପ୍ରଭୁଙ୍କର ଗୌରବ ରକ୍ଷା କରିବା ସଙ୍ଗେ ସଙ୍ଗେ ନିଜର ଜୀବନ ନିମନ୍ତେ ମଙ୍ଗଳ ସାଧନ କରିପାରିବା। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয়ক অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখুন, odia.ttb@radio882.com। তবে আজ পাই এইখানে রাখুছু, নমস্কার।
জীবনরে পরিত্রাণ করিছ কি অনুভব, মনে শান্তি চিরন্তন পাইছ কি কুহ তুমি, জীবনরে পরিত্রাণ করিছ কি অনুভব, মনে শান্তি চিরন্তন, মনে শান্তি চিরন্তন, মনে শান্তি চিরন্তন।